ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି। ଆଜି ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସୂଚନା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥରାଶି। ଏବଂ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଆଜି ସନ୍ଧ୍ୟାରେ ଏସ୍ଜି ପାଇପର୍ସ ଏବଂ ସୁର୍ମା ହକି କ୍ଲବ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ୍ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି। ଅପରାହ୍ନରେ ସିଙ୍ଗାପୁର ରାଷ୍ଟ୍ରପତି ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିବେ। ଏଥିରେ ସିଙ୍ଗାପୁର ସହ ଅକ୍ଷୟ ଶକ୍ତି, ଇଣ୍ଡଷ୍ଟ୍ରିଆଲ୍ ପାର୍କ, ନୂତନ ସହରୀ ବିକାଶ, ସେମି କଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ, ଗ୍ରୀନ୍ ହାଇଡ୍ରୋଜେନ୍ କରିଡର, ପେଟ୍ରୋଲିୟମ୍, ପେଟ୍ରୋକେମିକାଲ୍ସ ଏବଂ ରାସାୟନିକ କ୍ଷେତ୍ରରେ ନିବେଶ ଆଦିକୁ ନେଇ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଆସନ୍ତାକାଲି ସିଙ୍ଗାପୁର ରାଷ୍ଟ୍ରପତି ପୁରୀ ଜିଲ୍ଲାର ରଘୁରାଜପୁର ଐତିହ୍ୟ ଗ୍ରାମ ଏବଂ ଅର୍କକ୍ଷେତ୍ର କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ କୋଣାର୍କ ମନ୍ଦିରକୁ ଆସନ୍ତାକାଲି ସକାଳ 8:00 ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯିବ। ସେହିପରି ଭୁବନେଶ୍ୱରସ୍ଥିତ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍ର ଟିକା ପ୍ରସ୍ତୁତ କେନ୍ଦ୍ରକୁ ସିଙ୍ଗାପୁର ରାଷ୍ଟ୍ରପତି ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସ୍ୱତନ୍ତ୍ର ଶିରିଡ଼ି ନାସିକ ଟ୍ରେନ୍ରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ 800 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ 10 ତୀର୍ଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 8,000 ବରିଷ୍ଠ ନାଗରିକ ଯାତ୍ରା କରିବେ। ଏହି ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରାଣସୀ, କଲିକତାର ଦକ୍ଷିଣକାଳୀ ମନ୍ଦିର ଏବଂ ଅଯୋଧ୍ୟା ଭଳି ବିଭିନ୍ନ 10 ତୀର୍ଥସ୍ଥାନ ପରିଦର୍ଶନ କରିବେ। 60-75 ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଇପାରିବେ। ଅନ୍ତୋଦୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ସୁବିଧା ପାଇପାରିବେ ବୋଲି ସରକାର କହିଛନ୍ତି। ତୀର୍ଥଯାତ୍ରା ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
ବାବା ଭୋଲେନାଥ ଏବଂ ଶିରିଡ଼ି ସାଇଙ୍କ ଦରବାରକୁ ଡର ଲାଗିଛି, ଯେଉଁଥିପାଇଁ ଆପଣମାନେ ସମସ୍ତେ ତାଙ୍କର ଦର୍ଶନ ପାଇଁ ଆଜି ସରକାରଙ୍କର ସହଯୋଗରେ ଯାଉଛନ୍ତି। ଏ ଯାତ୍ରାରେ ମୁଁ ଏବଂ ଆମ ସରକାର ଏକ ନିମିତ୍ତ ମାତ୍ର। ଆପଣଙ୍କର ଏହି ଯାତ୍ରାକୁ ସୁଖମୟ, ସୁରକ୍ଷିତ ଏବଂ ସାବଲୀଳ କରିବା ପାଇଁ ମୁଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛି।
ରାଜ୍ୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥରାଶି ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମୋଟ 31,000 ମହିଳା ଏହି ଯୋଜନାରୁ ବାଦ୍ ପଡ଼ିଥିବା ବେଳେ 70,000 ହିତାଧିକାରୀ ପୁଣି ଥରେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ବିଭିନ୍ନ କାରଣ ନେଇ ବଳକା 14,000 ହିତାଧିକାରୀ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ସେହିପରି ଏପର୍ଯ୍ୟନ୍ତ 2,00,000 ଅଧିକ କେୱାଇସି ଅପଡେଟ୍ କରିନାହାନ୍ତି। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼ନ୍ତି ସେ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଅପ୍ଟଆଉଟ୍ ହେଇଥିଲେ 31,000, ତ ଆମ ମନରେ ଥିଲା କି ଏମାନେ ନିଜ ଇଚ୍ଛାରେ ସୁଭଦ୍ରାରୁ ଅପ୍ଟଆଉଟ୍ ହେଇଛନ୍ତି। ସେମାନେ ଆପ୍ଲିକେସନ୍ ଆମକୁ ଦେଲେ କି ଆମେ ବାଉଲାରେ ଅପ୍ଟଆଉଟ୍ ହେଇଯାଇଥିଲୁ, ତେଣୁ ଆମେ ତାଙ୍କୁ ଅପ୍ଟିନ୍ର ସୁଯୋଗ ଦେଇଥିଲୁ। 17,000 ପାଖାପାଖି ଅପ୍ଟିନ୍ କରିସାରିଲେଣି, ଆଜି ବି 2,00,000ରୁ ଉର୍ଦ୍ଧ ଇ କେୱାଇସି କରିନାହାନ୍ତି। ତେଣୁ ମୁଁ ପୁଣି ଥରେ ଅନୁରୋଧ କରୁଛି, ସରକାର ପର୍ଯ୍ୟାପ୍ତ ସମୟ ଦେଉଛି, ଯେତେ ଜଲ୍ଦି କରିବେ, କାରଣ ଆମେ ଫାଗ୍ ଏଣ୍ଡରେ ଅଛୁ। ଏହି ମାସ ଶେଷ ସୁଦ୍ଧା ନିଶ୍ଚିତ ଭାବେ ଆମେ ସୁଭଦ୍ରାର ଚତୁର୍ଥ କିସ୍ତି ଦେବୁ।
ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଶିକ୍ଷକଙ୍କ ଦରମା 11,100ରୁ 16,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ଏହି ବର୍ଗର ଶିକ୍ଷକଙ୍କ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ପରିମାଣ 1443ରୁ 1950 ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ସରକାର ବାର୍ଷିକ 90 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ମୋଟ 13,740 ଶିକ୍ଷକ ଉପକୃତ ହେବା ସହ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ସରକାର ଆଗାମୀ ଦିନରେ 28,000 ଶିକ୍ଷକ ନିଯୁକ୍ତି ଦେବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସରକାର କନିଷ୍ଠ ଶିକ୍ଷକ ନିଯୁକ୍ତି ସହ ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି 2020 ଲାଗୁ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ନିମନ୍ତେ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଗତକାଲି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା ଅବସରରେ କୌଣସି ଅଧିକାରୀ ଓ କର୍ମଚାରୀ ପାନ ଗୁଟ୍ଖା କିମ୍ବା କୌଣସି ମାଦକଦ୍ରବ୍ୟ ସେବନ କରିବେ ନାହିଁ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପ୍ରତ୍ୟେକ ମାସରେ ତୃତୀୟ ଶୁକ୍ରବାର ମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା କରାଯିବ। ମାସ 31 ତାରିଖ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ କରିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ଆସନ୍ତାକାଲି ବିଦେଶାଗତ ପକ୍ଷୀ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ। ଆଜି ଏଥିଲାଗି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ପକ୍ଷୀ ଗଣନା ନିମନ୍ତେ 21ଟି ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳରେ 3-5 ଜଣ ଲେଖାଏଁ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। 130 ଜଣ ଏହି ଗଣନାରେ ଭାଗ ନେବେ। ଗତବର୍ଷ ଚିଲିକାକୁ 187 ପ୍ରଜାତିର 11,37,769 ପକ୍ଷୀ ଆସିଥିଲେ। ଅନ୍ୟପକ୍ଷରେ ଆସନ୍ତା 20 ତାରିଖରେ ଇରାୱାଡ଼ି ଡଲ୍ଫିନ୍ ଗଣନା 145 ଜଣ ବିଭାଗୀୟ କର୍ମଚାରୀ ସ୍ୱେଚ୍ଛାସେବୀ 18ଟି ଦଳରେ ବିଭକ୍ତ ହୋଇ ଡଲ୍ଫିନ୍ ଗଣନା କରିବେ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ କାରାଗାରରେ ଥିବା ବନ୍ଦୀମାନଙ୍କୁ ଆଜି ଧନ୍ଦାମୂଳକ ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଚାର ବିଭାଗ ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ, ପ୍ରଶିକ୍ଷକ ପ୍ରମୁଖ ଯୋଗଦେଇ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ବିଚାରାଧୀନ କଏଦୀମାନେ କାରାଗାରରୁ ମୁକ୍ତ ହେବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ପ୍ରାଧିକରଣ ସଚିବ ଏହି ଅବସରରେ କହିଥିଲେ। କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ଶୈବପୀଠଠାରେ ମହାଶିବରାତ୍ରୀ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ କୁମାରୀ ଅକାବରମ୍ ସସ୍ୟା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଜୟପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଯାନବାହନ ନିୟନ୍ତ୍ରଣ ପାଇଁ ବୈପାରିଗୁଡ଼ା ପୁଲିସ୍, ଜୟପୁର ସଦର ପୁଲିସ୍ ଓ ଓଡ୍ରାଫ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଦ୍ୱାରା 2ଟି ଷ୍ଟଲ୍ ହେବ ଏବଂ ଏଥିନିମନ୍ତେ ଖାଦ୍ୟ ସାମଗ୍ରୀ, ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବୈଠକରୁ ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା ହରବଙ୍ଗା ବ୍ଲକ ବୀର ନରସିଂହପୁର ମାର୍କେଟ୍ଠାରେ ଏକ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଛି। ଶ୍ରୀଅନ୍ନ ଅଭିଯାନ, ଆଦର୍ଶ କୃଷି ଉତ୍ପାଦକ କମ୍ପାନୀର ମିଳିତ ସହଯୋଗରେ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ ଯୋଗଦେଇ ଏହି ମଣ୍ଡି ଉଦ୍ଘାଟନ କରିବା ସହ ଆଗାମୀ ଦିନରେ ବ୍ଲକର ଛତ୍ରଙ୍ଗଠାରେ ଆଉ ଏକ ମଣ୍ଡି ଖୋଲାଯିବା ନେଇ ସୂଚନା ଦେଇଛନ୍ତି। ମୁଖ୍ୟ ଅତିଥି ଶ୍ରୀଅନ୍ନ ଅଭିଯାନ ମାଣ୍ଡିଆ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ବ୍ଲକର ସମସ୍ତ ଗ୍ରାମ ପରିକ୍ରମା କରିବା ସହ ମାଣ୍ଡିଆ ଚାଷ, ତାହାର ଲାଭ ଏବଂ ସରକାରୀ ରିହାତି ଉପରେ ଜନସାଧାରଣଙ୍କୁ ସଚେତନ କରାଇବ। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ବେଲଗୁଣ୍ଠା ସେକ୍ସନରୁ ଆଉ 4ଟି କୃଷ୍ଣସାର ମୃଗକୁ ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ମିଶାଇ ବାଲୁଖଣ୍ଡ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା 7 ହୋଇଛି। ବୌଦ୍ଧ ଜିଲ୍ଲା ପାଳଝର କୃଷି ବିଜ୍ଞାନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନର ତାଲିମ ଶିବିର ଅନୁଷ୍ଠିତ ହୋଇଛି। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ସଂଯୋଜକ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 10 ଗୋଟି ଅଗ୍ରଣୀ କୃଷକ ସମ୍ପାଦକ ସଂଗଠନର ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗ ଦେଇଛନ୍ତି। ଖେଳ ଖବର। ହକି ଇଣ୍ଡିଆ ଲିଗ୍ ଅନ୍ତର୍ଗତ ମହିଳା ବର୍ଗରେ ଆଜି ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ରାତି 8:15ରେ ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସେହିପରି ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆସନ୍ତାକାଲି ହାଇଦ୍ରାବାଦ ତୁଫାନ୍ସ ଓ ତାମିଲନାଡୁ ଡ୍ରାଗନ୍ସ ଏବଂ ଗୋନାସିକା ଓ ୟୁପି ରୁଦ୍ରାସ ମଧ୍ୟରେ ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି। ଆଜି ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସୂଚନା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥରାଶି। ଏବଂ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଆଜି ସନ୍ଧ୍ୟାରେ ଏସ୍ଜି ପାଇପର୍ସ ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।